ହ୍ୟାଲୋ, ମୁଁ ଜିତେନ ଦାସ କହୁଥିଲି ଜଗାବଳିଆ କ୍ଲବରୁ, ସାଲେ ସାହିରୁ। ଏଠି ଅଳିଆ ପାଖାପାଖି 3-4 ମାସ ହେଲା ଆସିନି। ଏଠି ମାନେ ପରିବେଶ ପୁରା ମାନେ ଦୂଷିତ ହେଲାଣି, ଇଏ ହେଲାଣି। ତ ଆପଣ ଟିକେ ଆସି ଟିକେ ଟିକେ ସାହାଯ୍ୟ କରନ୍ତୁ, ୟାର ଟିକେ ସମାଧାନ ଟିକେ କରନ୍ତୁ। ଆଉ ଆଜିକାଲି ଦେଖୁଛ ରୋଗ ଇଏ ରହୁଛି, ତ ସେଥିପାଇଁ ଟିକେ ଆମେ ବହୁତ ହଇରାଣରେ ପଡୁଛୁ। ତ ଆପଣ ଟିକେ ଆସିକି ଟିକେ ସହାୟତା କରନ୍ତୁ।